सुबाणी। ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଅରୁଣାଚଳ ପ୍ରଦେଶ ଏବଂ ସିକ୍କିମ୍ ବିଧାନସଭା ପାଇଁ ଚାଲିଛି ମତଗଣନା। ଦେଶରେ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ଭୋଟ୍ ଗ୍ରହଣରେ 62.36% ମତଦାନ ସୂଚନା। ତେଲଙ୍ଗାନା ପ୍ରତିଷ୍ଠା ଦିବସରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ। ପୁରୀ ବାଣ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା 11କୁ ବୃଦ୍ଧି। ଏବଂ ଆଇସିସି ଟି20 ବିଶ୍ୱକପ୍ 2024ର ପ୍ରଥମ ମ୍ୟାଚ୍ରେ 7 wicketରେ କାନାଡାକୁ ପରାସ୍ତ କଲା ଆମେରିକା। ଦେଶରେ ହୋଇଥିବା ସାଧାରଣ ନିର୍ବାଚନର ଭୋଟ୍ ଗଣତି ଆସନ୍ତା ମଙ୍ଗଳବାର ହେବାକୁ ଥିବାବେଳେ ଆଜି ସକାଳୁ ଅରୁଣାଚଳ ପ୍ରଦେଶ ଏବଂ ସିକ୍କିମ୍ ବିଧାନସଭା ପାଇଁ ଭୋଟ୍ ଗଣନା ଆରମ୍ଭ ହୋଇଛି। ଭୋଟ୍ ଗଣନାର କିଛି ପର୍ଯ୍ୟାୟ ପରେ ଫଳାଫଳ ଆସିବା ମଧ୍ୟ ଆରମ୍ଭ ହୋଇଛି। ଏପର୍ଯ୍ୟନ୍ତ ମିଳିଥିବା ସମ୍ଭାଦ ଅନୁଯାୟୀ ଅରୁଣାଚଳ ପ୍ରଦେଶରେ ଭାରତୀୟ ଜନତା ପାର୍ଟି ବିଜୟ ଲକ୍ଷ୍ୟ ଆଡ଼କୁ ଅଗ୍ରସର ହେଉଥିବାବେଳେ ସିକ୍କିମ୍ରେ ଶାସକ ସିକ୍କିମ୍ କ୍ରାନ୍ତିକାରୀ ମୋର୍ଚ୍ଚା ବିଜୟ ଆଡ଼କୁ ଅଗ୍ରସର ହେଉଛି। ଅରୁଣାଚଳ ପ୍ରଦେଶରେ 33 ଆସନ ଫଳାଫଳ ମିଳିସାରିଛି। ଭାରତୀୟ ଜନତା ପାର୍ଟି 26 ଆସନ ଅକ୍ତିଆର କରିଥିବାବେଳେ ହେମଜୋଗ ତଙ୍ଗା ଚାଙ୍ଗ୍ଲାଙ୍ଗ୍ ଦକ୍ଷିଣ ଆସନରେ ନ୍ୟାସନାଲ୍ ପିପୁଲ୍ସ ପାର୍ଟିର ଟିମ୍ପୁ ନଗେନୁଙ୍କୁ ପରାଜିତ କରିଛନ୍ତି। ନ୍ୟାସନାଲ୍ ପିପୁଲ୍ସ ପାର୍ଟି 3 ଆସନରେ ବିଜୟୀ ହୋଇଛି। ସେହିପରି ପିପୁଲ୍ସ ପାର୍ଟି ଅଫ୍ ଅରୁଣାଚଳକୁ 2, ଏନ୍ସିପିକୁ 1 ଏବଂ ଜଣେ ସ୍ୱାଧୀନ ପ୍ରାର୍ଥୀ 1 ଆସନରେ ବିଜୟୀ ହୋଇଛନ୍ତି। 60 ଆସନ ବିଶିଷ୍ଟ ଅରୁଣାଚଳ ପ୍ରଦେଶ ବିଧାନସଭାରେ ପୂର୍ବରୁ ଭାରତୀୟ ଜନତା ପାର୍ଟି 10 ଆସନରେ ନିର୍ଦ୍ୱନ୍ଦ୍ୱରେ ବିଜୟୀ ହୋଇସାରିଛି। ଅନ୍ୟ 50 ଆସନ ମଧ୍ୟରେ ବିଜେପି 9 ଆସନରେ ଆଗୁଆ ଥିବାବେଳେ ନ୍ୟାସନାଲ୍ ପିପୁଲ୍ସ ପାର୍ଟି 2, ଏନ୍ସିପି 2, କଂଗ୍ରେସ 1 ଏବଂ ସ୍ୱାଧୀନ ପ୍ରାର୍ଥୀମାନେ 2 ଆସନରେ ଆଗୁଆ ରହିଛନ୍ତି। ଏପର୍ଯ୍ୟନ୍ତ ଗଣନାରେ ସିକ୍କିମ୍ର 20 ଆସନର ଫଳାଫଳ ହସ୍ତଗତ ହୋଇଛି। ଏଥିରେ ସିକ୍କିମ୍ କ୍ରାନ୍ତିକାରୀ ମୋର୍ଚ୍ଚା ଏବଂ ସିକ୍କିମ୍ ଡେମୋକ୍ରାଟିକ୍ ଫ୍ରଣ୍ଟକୁ 19 ଆସନ ମିଳିଛି। ରାଜ୍ୟରେ 32 ଆସନରେ ନିର୍ବାଚନ ହୋଇଥିବାବେଳେ ସିକ୍କିମ୍ କ୍ରାନ୍ତିକାରୀ ମୋର୍ଚ୍ଚା 12 ଆସନରେ ଆଗୁଆ ରହିଛି। ଉଭୟ ଅରୁଣାଚଳ ପ୍ରଦେଶ ଏବଂ ସିକ୍କିମ୍ର ବିଧାନସଭା କାର୍ଯ୍ୟକାଳ ଆଜି ଶେଷ ହେଉଛି। ଉଭୟ ବିଧାନସଭା ଲାଗି ଗତ ଏପ୍ରିଲ୍ 19 ନିର୍ବାଚନ ହୋଇଥିଲା। ଦେଶର ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ମତଗ୍ରହଣରେ ଗତକାଲି ପାଖାପାଖି 62.36% ମତଦାତା ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି। ଏହି ପର୍ଯ୍ୟାୟ ମତଗ୍ରହଣ ସହ ଗତ ଏପ୍ରିଲ୍ 19 ଆରମ୍ଭ ହୋଇଥିବା ବିଶ୍ୱର ସର୍ବବୃହତ ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଛି। ଗତକାଲି ମତଦାନ ମୋଟାମୋଟି ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଥିବା ନିର୍ବାଚନ ଆୟୋଗ କହିଛନ୍ତି। ଏହି ପର୍ଯ୍ୟାୟରେ 57 ଲୋକସଭା ସଂସଦୀୟ କ୍ଷେତ୍ର ପାଇଁ 904 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। ଏହି ପର୍ଯ୍ୟାୟରେ ପଞ୍ଜାବ ଓ ଉତ୍ତରପ୍ରଦେଶରେ 13 ଲେଖାଏଁ ଆସନ, ପଶ୍ଚିମବଙ୍ଗରେ 9, ବିହାରରେ 8, ଓଡ଼ିଶାରେ 6, ହିମାଚଳ ପ୍ରଦେଶରେ 4, ଝାଡ଼ଖଣ୍ଡରେ 3 ଏବଂ ଚଣ୍ଡୀଗଡ଼ର 1 ଲୋକସଭା ଆସନ ପାଇଁ ମତଗ୍ରହଣ କରାଯାଇଥିଲା। ବିହାରରେ 51.92%, ଚଣ୍ଡୀଗଡ଼ରେ 67.9%, ହିମାଚଳ ପ୍ରଦେଶରେ 70.5%, ଝାଡ଼ଖଣ୍ଡରେ 70.66%, ପଞ୍ଜାବରେ 61.32%, ଉତ୍ତରପ୍ରଦେଶରେ 55.59%, ପଶ୍ଚିମବଙ୍ଗରେ 73.79% ମତଦାତା ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଥିଲେ। ଓଡ଼ିଶାରେ ଗତକାଲି 4ର୍ଥ ଏବଂ ଶେଷ ପର୍ଯ୍ୟାୟରେ 6 ଲୋକସଭା ଆସନ ସହ 42 ବିଧାନସଭା ଆସନ ପାଇଁ ମତଗ୍ରହଣ କରାଯାଇଛି। 70.67% ମତଦାତା ସେମାନଙ୍କର ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରିଥିଲେ। ଲୋକସଭା ଆସନଗୁଡ଼ିକ ପାଇଁ ନିର୍ବାଚନ ଲଢ଼ିଥିବା ପ୍ରମୁଖ ପ୍ରାର୍ଥୀମାନଙ୍କ ମଧ୍ୟରେ ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ନେତା ଅନୁରାଗ ସିଂ ଠାକୁର, ରବିଶଙ୍କର ପ୍ରସାଦ, କଙ୍ଗନା ରଣାୱତ, କଂଗ୍ରେସର ମନୀଷ ତିୱାରୀ, ବିକ୍ରମାଦିତ୍ୟ ସିଂ, ଆର୍ଜେଡି ନେତା ମିଶା ଭାରତୀ ଏବଂ ତୃଣମୂଳ କଂଗ୍ରେସର ଅଭିଷେକ ବାନାର୍ଜୀ ପ୍ରମୁଖ ଅଛନ୍ତି। ଏହି ପର୍ଯ୍ୟାୟରେ ହିମାଚଳ ପ୍ରଦେଶର 6 ବିଧାନସଭା ଆସନ, ବିହାରର, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗର 1 ଲେଖାଏଁ ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାର ଏବଂ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର ଓ ଡକ୍ଟର ସୁଖବୀର ସିଂ ସାନ୍ଧୁ ନିର୍ବାଚନକୁ ସ୍ୱଚ୍ଛ, ଅବାଧ ଏବଂ ନିରପେକ୍ଷ ଭାବେ ସମ୍ପନ୍ନ କରିବା ଲାଗି ସମସ୍ତ ପ୍ରକାର ଆନୁଷଙ୍ଗିକ ପଦକ୍ଷେପ ଗ୍ରହଣ କରିଥିଲେ। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଭୋଟ୍ ଗ୍ରହଣ ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହୋଇଥିବା ସେମାନେ କହିଛନ୍ତି। ଆୟୋଗ କହିଛନ୍ତି ଭୋଟ୍ ଗଣତି ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଗଣତନ୍ତ୍ର ପାଇଁ ଏହା ଏକ ଶୁଭ ଖବର ବୋଲି ଆୟୋଗ କହିଛନ୍ତି। ଆସନ୍ତା ମଙ୍ଗଳବାର ଦିନ ସମସ୍ତ ପର୍ଯ୍ୟାୟ ଭୋଟ୍ ଗଣତି ଏକସଙ୍ଗେ କରାଯିବ। ଆକାଶବାଣୀରୁ ତେଲଙ୍ଗାନା ଆଜି ତା'ର ପ୍ରତିଷ୍ଠା ଦିବସ ପାଳନ କରୁଛି। ଏହି ଅବସରରେ ରାଜ୍ୟ ତମାମ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ରାଜ୍ୟପାଳ ସିପି ରାଧାକ୍ରିଷ୍ଣନ୍, ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ, ସମସ୍ତ ରାଜନୈତିକ ଦଳର ବରିଷ୍ଠ ନେତା ଏବଂ ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ଜାତୀୟ ପତାକା ସ୍ଥାନିତ କରାଯାଇଛି। ଏହି ପ୍ରତିଷ୍ଠା ଦିବସରେ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଜାତୀୟ ପତାକା ଉତ୍ତୋଳନ କରିବା ସହ ସିକନ୍ଦରାବାଦ ପରେଡ୍ ଗ୍ରାଉଣ୍ଡଠାରେ ଅଭିବାଦନ ଗ୍ରହଣ କରିଛନ୍ତି। ଏଥିରେ ତେଲଙ୍ଗାନାର ରାଜ୍ୟ ସଙ୍ଗୀତ 'ଜୟ ଜୟ ହୋ ତେଲଙ୍ଗାନା' ଉନ୍ମୋଚନ କରାଯାଇଛି। ପୂର୍ବରୁ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ତେଲଙ୍ଗାନାକୁ ରାଜ୍ୟ ମାନ୍ୟତା ଦେବାରେ ଯେଉଁମାନେ ପ୍ରଚେଷ୍ଟା କରିଥିଲେ ସେମାନଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି। କଂଗ୍ରେସର ବରିଷ୍ଠ ନେତା ସୋନିଆ ଗାନ୍ଧୀ ଏହି ଅବସରରେ କହିଛନ୍ତି ରେବନ୍ତ ରେଡ୍ଡୀ ସରକାର ଲୋକମାନଙ୍କର ସମସ୍ତ ଆଶା ଓ ଆକାଂକ୍ଷା ପୂରଣ କରିବାରେ ସମର୍ଥ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତେଲଙ୍ଗାନାର ପ୍ରତିଷ୍ଠା ଦିବସ ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟ ଜରିଆରେ ପ୍ରଧାନମନ୍ତ୍ରୀ କହିଛନ୍ତି ପ୍ରତ୍ୟେକ ଭାରତୀୟ ନିଜ ରାଜ୍ୟର ପ୍ରତିଷ୍ଠା ଦିବସରେ ନିଜକୁ ଗୌରବାନ୍ୱିତ ମନେ କରନ୍ତି। ଶ୍ରୀ ମୋଦି କହିଛନ୍ତି ତାଙ୍କ ସରକାର ତେଲଙ୍ଗାନାକୁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇଦେବେ। ପୁରୀ ବାଣ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା 11ରେ ପହଞ୍ଚିଛି। ଆହତ 19 ଜଣ ଏବେ ମଧ୍ୟ ବିଭିନ୍ନ ସରକାରୀ ଓ ବେସରକାରୀ ଡାକ୍ତରଖାନାରେ ଚିକିହିତ ହେଉଛନ୍ତି। ଏବେ ବି ଗୁରୁତର ଆହତଙ୍କ ମଧ୍ୟରୁ କେତେଜଣଙ୍କୁ ଚିହ୍ନଟ କରାଯାଇପାରିନାହିଁ। ସେମାନଙ୍କର ଡିଏନ୍ଏ ପରୀକ୍ଷା କରିବାକୁ ନିଷ୍ପତ୍ତି ହୋଇଛି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୃତକଙ୍କ ପରିବାରକୁ 4 ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି। ଘଟଣାରେ ପୁଲିସ୍ ନିଜ ଆଡ଼ୁ ଅପରାଧିକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ରାଜ୍ୟ ଗୃହ ବିଭାଗ ନିର୍ଦ୍ଦେଶକ୍ରମେ ଆସନ୍ତା 5 ତାରିଖରେ ପୁରୀ ସର୍କିଟ୍ ହାଉସ୍ଠାରେ ଏ ନେଇ ଏକ ତଦନ୍ତ ବୈଠକ ବସିବ। ଏଥିରେ ପୁରୀ ଅଗ୍ନିଶମ ଅଧିକାରୀ, ପୁଲିସ୍ ଅଧୀକ୍ଷକ, ବିଭିନ୍ନ ସଂଗଠନ ଓ ପ୍ରତ୍ୟକ୍ଷଦର୍ଶୀଙ୍କଠାରୁ ସାକ୍ଷ୍ୟ ଗ୍ରହଣ କରାଯିବ। ସୂଚନାଯୋଗ୍ୟ, ଗତମାସ 29 ତାରିଖରେ ନରେନ୍ଦ୍ର ପୁଷ୍କରିଣୀରେ ଭଉଁରୀ ଯାତ୍ରା ସମୟରେ ଏହି ଦୁର୍ଘଟଣା ଘଟିଥିଲା। କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ, କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଓ ଦଳର ସାଧାରଣ ସମ୍ପାଦକ କେସି ବେଣୁଗୋପାଳ ନୂଆଦିଲ୍ଲୀଠାରେ ଆଜି ଏକ ଆଭାସୀ ବୈଠକରେ ଯୋଗ ଦେଇଛନ୍ତି। ଏଥିରେ ଭୋଟ୍ ଗଣତି ପୂର୍ବରୁ ମେଣ୍ଟ ଦଳଗୁଡ଼ିକ ସହ ଭବିଷ୍ୟତ କାର୍ଯ୍ୟପନ୍ଥା ସ୍ଥିର କରିବା ଲାଗି ଆଲୋଚନା ହୋଇଛି। ବୈଠକରେ ଦଳର ଲୋକସଭା ପ୍ରାର୍ଥୀ, ସଂସଦୀୟ ପ୍ରାର୍ଥୀ ଏବଂ ପ୍ରଦେଶ କଂଗ୍ରେସ କମିଟିର ଅଧ୍ୟକ୍ଷମାନେ ଯୋଗ ଦେଇଥିଲେ। ଭାରତ ଆଜି କ୍ୟୁବାକୁ ମାନବିକ ସହାୟତା ପଠାଇଛି। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି ଭାରତ 90 ଟନ୍ ଜୀବନ ରକ୍ଷାକାରୀ ସାମଗ୍ରୀ ମୁଦ୍ରାବନ୍ଦରରୁ କ୍ୟୁବା ଅଭିମୁଖେ ପଠାଇଛି। ଶ୍ରୀ ଜୟସ୍ୱାଲ କହିଛନ୍ତି ଏହି ମାନବିକ ସହାୟତା ପଠାଇବା ଉଭୟ ଦେଶ ମଧ୍ୟରେ ଉତ୍ତମ ଦ୍ୱିପାକ୍ଷିକ ସମ୍ପର୍କକୁ ପ୍ରତିପାଦିତ କରୁଛି। ପଞ୍ଜାବର ନ୍ୟୁ ସିରହିନ୍ଦ ରେଳ ଷ୍ଟେସନ୍ ନିକଟରେ ଦୁଇଟି ମାଲବାହୀ ରେଳଗାଡ଼ି ମଧ୍ୟରେ ଧକ୍କା ହେବା ଫଳରେ 2 ଜଣ ଲୋକ ପାଇଲଟ୍ ଗୁରୁତର ଆହତ ହୋଇଛନ୍ତି। ଉଭୟଙ୍କୁ ପଟିଆଲା ହସ୍କିଟାଲରେ ଭର୍ତ୍ତି କରାଯାଇଛି। ରୋପାର ଅଭିମୁଖେ ଯାଉଥିବା ଟ୍ରେନ୍ ଧାରଣା ଉପରେ ଅଟକି ରହିଥିବା ବେଳେ ଅନ୍ୟ ଏକ ମାଲଗାଡ଼ି ଟ୍ରେନ୍ ତା ପଛପଟୁ ଧକ୍କା ଦେଇଥିଲା। ଘଟଣା ପରେ କୋଲକାତାରୁ ଜାମ୍ମୁ ତ୍ୱାଇ ଅଭିମୁଖେ ଯାଉଥିବା ଯାତ୍ରୀବାହୀ ସମର ସ୍ୱେଶାଲ୍ ଟ୍ରେନ୍ଟି ଧୀର ଗତିରେ ଯାଉଥିବାରୁ ଅନ୍ୟ ଏକ ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇପାରିଥିଲା। ଘଟଣାସ୍ଥଳରେ ବରିଷ୍ଠ ରେଳବାଇ ଅଧିକାରୀମାନେ ପହଞ୍ଚ ଘଟଣାର ତଦନ୍ତ କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି 7ଟି ଲଗାତାର ବୈଠକ କରିବେ। ସେହି ବୈଠକଗୁଡ଼ିକରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହେବ। ପ୍ରଥମ ବୈଠକରେ ବାତ୍ୟା ପରବର୍ତ୍ତୀ ପରିସ୍ଥିତି ଉପରେ ସମୀକ୍ଷା କରାଯିବ। ଏହାପରେ ଶ୍ରୀ ମୋଦି ଦେଶରେ ଗ୍ରୀଷ୍ମ ପ୍ରବାହଜନିତ ପରିସ୍ଥିତିର ସମୀକ୍ଷା କରିବେ। ଅନ୍ୟପକ୍ଷରେ ବିଶ୍ୱ ପରିବେଶ ଦିବସ ପାଳନ ନେଇ ଏକ ବୈଠକ ବସିବାର କାର୍ଯ୍ୟକ୍ରମ ରହିଛି। ଅଷ୍ଟାଦଶ ଲୋକସଭା ନିର୍ବାଚନ ଅତ୍ୟନ୍ତ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଥିବାରୁ ପ୍ରଧାନମନ୍ତ୍ରୀ ଭାରତର ନିର୍ବାଚନ ଆୟୋଗଙ୍କୁ ଦୃଷ୍ଟାନ୍ତମୂଳକ କାର୍ଯ୍ୟ, ମୁକ୍ତ ଏବଂ ଅବାଧ ନିର୍ବାଚନ ପରିଚାଳନା ନିମନ୍ତେ ପ୍ରଶଂସା କରିଛନ୍ତି। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟ ଜରିଆରେ ଶ୍ରୀ ମୋଦି କହିଛନ୍ତି ନିର୍ବାଚନ ଆୟୋଗଙ୍କ ନିଷ୍ଠାପର ଉଦ୍ୟମ ପ୍ରଶଂସନୀୟ। ଆଇସିସି 2020 ବିଶ୍ୱକପ୍ 2024ର ପ୍ରଥମ ମ୍ୟାଚ୍ରେ ଆମେରିକା କାନାଡାକୁ 7 ୱିକେଟ୍ରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି କାନାଡା 20 ଓଭର୍ରେ 5 ୱିକେଟ୍ ବିନିମୟରେ 194 ରନ୍ କରିଥିବା ବେଳେ ଆୟୋଜକ ଆମେରିକା 18 ଓଭର୍ରେ 195 ରନ୍ କରିବାରେ ସକ୍ଷମ ହୋଇଥିଲା। ମୁଖ୍ୟ ସମ୍ବାଦ ପୁଣିଥରେ ଅରୁଣାଚଳ ପ୍ରଦେଶ ଏବଂ ସିକ୍କିମ୍ ବିଧାନସଭା ପାଇଁ ଚାଲିଛି ମତଗଣନା। ଦେଶରେ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ଭୋଟ୍ ଗ୍ରହଣରେ 62.36% ମତଦାନ ସୂଚନା। ତେଲଙ୍ଗାନା ପ୍ରତିଷ୍ଠା ଦିବସରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଏବଂ ଆଇସିସି ଟି20 ବିଶ୍ୱକପ୍ 2024ର ପ୍ରଥମ ମ୍ୟାଚ୍ରେ 7 ୱିକେଟ୍ରେ କାନାଡାକୁ ପରାସ୍ତ କଲା ଆମେରିକା।